ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଉତ୍ତରପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ। କୋଲକାତା ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ସଦସ୍ୟ ସଂଖ୍ୟା 9କୁ ବୃଦ୍ଧି। ଦେଶର 3ଟି ଆଇଆଇଟି ଓ ଆଇଆଇଏମ୍ ଏବଂ ଅଲିଗଡ଼ ବିଶ୍ୱବିଦ୍ୟାଳୟ ସମେତ 99ଟି ଶିକ୍ଷା ପ୍ରତିଷ୍ଠାନକୁ ର୍ୟାଗିଂ ନିରୋଧୀ ନୋଟିସ୍ ଜାରି। ଏବଂ ପ୍ରଥମ ଭାରତୀୟ ଭାବେ ୱାର୍ଲଡ ଟୁର୍ ଟାଇଟଲ ହାସଲ କଲେ ବ୍ୟାଡମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଉତ୍ତରପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯିବେ। ଗସ୍ତକାଳରେ ରାଷ୍ଟ୍ରପତି ବରେଲି ଏବଂ ଗୋରଖପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ରାଷ୍ଟ୍ରପତି ବରେଲିସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନର 1ଦଶ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ। ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାଗିରଥ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ରାଷ୍ଟ୍ରପତି ଗୋରଖପୁର ଯାଇ 3ଟି ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେଠାରେ ରାଷ୍ଟ୍ରପତି ଗୋରଖପୁର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଥମ ସମାବର୍ତ୍ତନ ସମାବେଶରେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ପ୍ରଦାନ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ଗସ୍ତର ଦ୍ୱିତୀୟ ଦିନରେ ଗୋରଖପୁରଠାରେ ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ପରେ ସେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଅଡିଟୋରିୟମ୍, ପଞ୍ଚକର୍ମ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିବା ସହ ଏକ ଛାତ୍ରୀନିବାସର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆଜି ଏବଂ ଆସନ୍ତାକାଲି ଗୋରଖନାଥ ମନ୍ଦିର ପରିଦର୍ଶନ କରି ସ୍ୱତନ୍ତ୍ର ଦର୍ଶନ ସହ ପ୍ରସାଦ ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ବରେଲି ଏବଂ ଗୋରଖପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ଜୁଲାଇ 3 ତାରିଖରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଛି। ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଧାର୍ମିକ ଯାତ୍ରା ସେବା ଭାବନା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଦେଶର ସବୁଆଡ଼େ ବିଭିନ୍ନ ପର୍ବପର୍ବାଣୀ ଓ ଯାତ୍ରା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୃଷ୍ଟି କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3 ଜୁଲାଇ ସେ ପବିତ୍ର ଅମରନାଥ ଯାତ୍ରା ଶୁରୁ ହୋନେ ଯା ରହି ହେ ଔର ସାବନ କା ପବିତ୍ର ମହିନା ବି କୁଛ ହି ଦିନ ଦୂର ହେ। ଅଭି କୁଛ ଦିନ ପହଲେ ହମନେ ଭଗବାନ ଜଗନ୍ନାଥ ଜୀ କି ରଥଯାତ୍ରା ଭି ଦେଖି ହେ। ଓଡ଼ିଶା ହୋ, ଗୁଜରାତ ହୋ ୟା ଦେଶ କା କୋଇ ଔର କୋନା, ଲାଖୋ ଶ୍ରଦ୍ଧାଳୁ ଇସ ଯାତ୍ରା ମେଁ ସାମିଲ ହୋତେ ହେ। ଉତ୍ତର ସେ ଦକ୍ଷିଣ, ପୂରବ ସେ ପଶ୍ଚିମ, ୟେ ଯାତ୍ରାଏଁ ଏକ ଭାରତ ଶ୍ରେଷ୍ଠ ଭାରତ କେ ଭାବ କା ପ୍ରତିବିମ୍ବ ହେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସେ କହିଛନ୍ତି। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହେଲେ ଟିକେଟ୍ ପାଇଁ ଅପେକ୍ଷାରତ ଯାତ୍ରୀମାନଙ୍କୁ ସଠିକ୍ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ରେଳସେବା କ୍ଷେତ୍ରରେ ସ୍ୱଚ୍ଛ ଏବଂ ସଠିକ୍ ଢଙ୍ଗରେ ଟିକେଟ୍ ବ୍ୟବସ୍ଥା କରାଯିବା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଛନ୍ତି। ରେଳଯାତ୍ରା ଲାଗି ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଆହୁରି ସହଜ କରିବା ନିମନ୍ତେ କେତେକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ବ୍ୟବସ୍ଥାକୁ ଉନ୍ନୀତ କରାଯାଇ ଯେଭଳି ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଆହୁରି 10 ଗୁଣ ବୃଦ୍ଧି ପାଇପାରିବ ସେ ନେଇ ବ୍ୟବସ୍ଥା କରାଯାଉଛି। ରେଳମନ୍ତ୍ରୀ କହିଛନ୍ତି, ଏହାଫଳରେ ଗୋଟିଏ ମିନିଟ୍ରେ 1,50,000ରୁ ଅଧିକ ଟିକେଟ୍ କ୍ରୟ କରାଯାଇପାରିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ସକ୍ରିୟ ଢଙ୍ଗରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟିକେଟ୍ ଇନ୍କ୍ୱାରି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଗୋଟିଏ ମିନିଟ୍ରେ 4,00,000 ପରିବର୍ତ୍ତେ 40,00,000 ଇନ୍କ୍ୱାରି କରାଯାଇପାରିବ। ଆସନ୍ତାକାଲିଠାରୁ ଆଇଆର୍ସିଟିସି ୱେବ୍ସାଇଟ୍ ଏବଂ ମୋବାଇଲ୍ ଆପ୍ ଜରିଆରେ କେବଳ ପଞ୍ଜୀକୃତ ବ୍ୟବହାରକାରୀମାନେ ଟିକେଟ୍ କ୍ରୟ କରିପାରିବେ। ଜୁଲାଇ ମାସ ଶେଷ ସୁଦ୍ଧା ତତ୍କାଳ ଟିକେଟ୍ ବୁକିଂ କ୍ଷେତ୍ରରେ ଓଟିପି ଆଧାରିତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୋଲକାତା କସବା ଆଇନ ମହାବିଦ୍ୟାଳୟରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ତଦନ୍ତ ଲାଗି ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ସଦସ୍ୟ ସଂଖ୍ୟା 5ରୁ 9କୁ ବୃଦ୍ଧି କରାଯାଇଛି। ଘଟଣାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୃଣମୂଳ କଂଗ୍ରେସ ସରକାରକୁ ସମାଲୋଚନା କରି କହିଛନ୍ତି, ପଶ୍ଚିମବଙ୍ଗରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ରହିଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶାସନରେ ପଶ୍ଚିମବଙ୍ଗର ମହିଳା ଏବଂ ଝିଅମାନେ ସୁରକ୍ଷିତ ନାହାନ୍ତି। ଦେଶର 3ଟି ଆଇଆଇଟି, 3ଟି ଆଇଆଇଏମ୍ ଏବଂ ଆଲିଗଡ଼ ବିଶ୍ୱବିଦ୍ୟାଳୟ ସମେତ 99 ଶିକ୍ଷା ପ୍ରତିଷ୍ଠାନକୁ ର୍ୟାଗିଂ ନିରୋଧୀ ନିୟମ ଅନୁଯାୟୀ ଜବାବ ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ନିର୍ଦ୍ଦେଶ ଦେଇଛି। ୟୁଜିସି ସହବନ୍ଧିତ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କଠାରୁ ଏ ସମ୍ପର୍କିତ ଅଣ୍ଡରଟେକିଂ ଜମା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦେଶର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ 2009 ୟୁଜିସି ର୍ୟାଗିଂ ନିରୋଧୀ ନିୟମ ପାଳନ କରିବା ଲାଗି ୟୁଜିସି ପକ୍ଷରୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଆଇଆଇଟି ବମ୍ବେ, ଖଡ଼ଗପୁର, ପାଲକଡ ଏବଂ ହାଇଦ୍ରାବାଦ ଓ ବମ୍ବେ, ରୋହତକ ଓ ତିରୁଚିରାପଲ୍ଲୀ ଆଇଆଇଏମ୍ ଓ ରାୟବରେଲି ଏମ୍ସ ଏବଂ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ହରିୟାଣାର 3 ଜାତୀୟ ସ୍ତରୀୟ ପ୍ରତିଷ୍ଠାନ ୟୁଜିସି ନିୟମକୁ ଅବମାନନା କରିଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି 2030 ମସିହା ସୁଦ୍ଧା ଦେଶରେ ହଳଦୀ ରପ୍ତାନୀ ପରିମାଣ 1 ମିଲିୟନ୍ ଡଲାର ମୂଲ୍ୟରେ ପହଞ୍ଚିବ। ଗତକାଲି ତେଲେଙ୍ଗାନାର ନିଜାମାବାଦଠାରେ ଆୟୋଜିତ କୃଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଉତ୍ତମ ଗୁଣବତ୍ତା ସମ୍ପନ୍ନ ହଳଦୀ ଉତ୍ପାଦନ ସତ୍ତ୍ୱେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଜାତୀୟ ହଳଦୀ ବୋର୍ଡ ମାଧ୍ୟମରେ ଚାଷୀମାନଙ୍କୁ ହଳଦୀ ଉତ୍ପାଦନ ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ସମ୍ପନ୍ନ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ଭାରତ ଭରକେ କରୋଡୋ କିସାନ ଔର ବିଶେଷ କର ତେଲେଙ୍ଗାନା କେ ହଳଦୀ କେ ଖେତୀ କରନେ ୱାଲେ ସଭି କିସାନୋ କି 40 ସାଲ ସେ ମାଙ୍ଗ ଥୀ କି ରାଷ୍ଟ୍ରୀୟ ହଳଦୀ ବୋର୍ଡ ବନାୟା ଯାଏ। ଆଜ ମୋଦି ଜୀ ନେ ଇସକୋ ବିଧିବତ ରୂପ ସେ ପୁରା କରନେ କା କାମ କିଆ।
ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ମାଓବାଦୀମାନଙ୍କ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଆଦିବାସୀ ପୋଲିସ ଓ ସୁରକ୍ଷା କର୍ମଚାରୀମାନଙ୍କୁ ହତ୍ୟା କରୁଥିବା ମାଓବାଦୀମାନଙ୍କ ସହ ଆଲୋଚନାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିବା ସହ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। 2026 ମାର୍ଚ୍ଚ 31 ସୁଦ୍ଧା ଭାରତକୁ ମାଓମୁକ୍ତ କରାଯିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସାରେ ଲୋକ ହତିଆର ଛୋଡ଼ଦେ ଔର ସରେଣ୍ଡର କରୋ ମଗର ସରେଣ୍ଡର ନହିଁ କରେଙ୍ଗେ ତୋ ହମନେ ତୟ କିୟା ହୈ 31 ମାର୍ଚ୍ଚ 2026 କେ ପହଲେ ଇସ ଦେଶ ସେ ନକ୍ସଲବାଦ କୋ ହମ ସମାପ୍ତ କର ଦେଙ୍ଗେ। ହମାରୀ ସରକାର କା ନୀତି ହୈ ଜିନକେ ହାଥ ମେ ହତିଆର ହୈ ଉନସେ କୋଈ ବାତଚିତ ନହିଁ ହୋଗି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଧର୍ମଶାଳା ତପୋବନଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସିପିଏର ଜୋନ୍ 2 ବାର୍ଷିକ ସମ୍ମିଳନୀ ଉଦ୍ଘାଟନ କରିବେ। ଏହି ଜୋନ୍ରେ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ପଞ୍ଜାବ ଅଛନ୍ତି। ଗଣତାନ୍ତ୍ରିକ ସଂସ୍ଥାନଗୁଡ଼ିକୁ ସଶକ୍ତ କରିବା, ସୁଶାସନ ନିମନ୍ତେ ନବସୃଜନ ପ୍ରକ୍ରିୟାକୁ ସମ୍ପ୍ରସାରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀର ବିଷୟବସ୍ତୁ ରହିଛି ଡିଜିଟାଲ ଯୁଗରେ ସୁଶାସନ, ସମ୍ବଳ ପରିଚାଳନା, ଗଣତନ୍ତ୍ରର ସୁରକ୍ଷା ଏବଂ ନବସୃଜନର ଗ୍ରହଣୀୟତା। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଏକ ବିଶ୍ୱସ୍ତରୀୟ ସଂଗଠନ ଯାହାକି ସମସ୍ତ ସାଂସଦଙ୍କୁ ଏକତ୍ର କରି ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣାର 50 ବର୍ଷ ପୂରଣ ଅବସରରେ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଘଟିଥିବା ଘଟଣାକୁ ନେଇ ଦେଶ ତମାମ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଆନ୍ତରିକ ସୁରକ୍ଷା ବ୍ୟବସ୍ଥା ଅଧିନିୟମ ମିଶା ଅଧୀନରେ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିବା ଲୋକମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଉଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଘଟିଥିବା ଘଟଣା ଉପରେ ଆଲୋକପାତ କରି ବରିଷ୍ଠ ସାମ୍ବାଦିକ ବଲବୀର ଦତ୍ତ କହିଛନ୍ତି ସେ ସମୟରେ ସରକାର ଲୋକତନ୍ତ୍ରର ହତ୍ୟା କରିଥିଲେ। ଏହାକୁ ବିରୋଧ କରି ହୋଇଥିବା ଆନ୍ଦୋଳନକୁ ଅନ୍ୟ ଏକ ସ୍ୱାଧୀନତା ଆନ୍ଦୋଳନ ବୋଲି ଅଭିହିତ କରି ଶ୍ରୀ ଦତ୍ତ କହିଛନ୍ତି ଭାରତ ଇତିହାସରେ ଏହା ଏକ ବଡ଼ ଘଟଣା ଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ପ୍ରାରମ୍ଭିକ ପର୍ଯ୍ୟାୟରେ ମାନସିକ ସମସ୍ୟାର ଚିହ୍ନଟ ଓ ଚିକିତ୍ସା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମାନସିକ ଚିକିତ୍ସା ବିଭାଗର ପ୍ରଫେସର ଡାକ୍ତର ନନ୍ଦକୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଖେଳ ଖବର ବ୍ୟାଡମିଣ୍ଟନରେ ପ୍ରଥମ ଭାରତୀୟ ଭାବେ 20 ବର୍ଷୀୟ ଆୟୁଷ ସେଟ୍ଟି ୟୁଏସ୍ ଓପନ୍ 2025 BFW ୱାର୍ଲଡ ଟୁର୍ ଟାଇଟଲ ହାସଲ କରିଛନ୍ତି। ସେ ଫାଇନାଲ ମ୍ୟାଚ୍ରେ କାନାଡ଼ାର ବ୍ରିଆନିଆଙ୍କୁ 21-18-21-13 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ତନ୍ଭି ଶର୍ମା ବିଶ୍ୱ ମାନ୍ୟତାପ୍ରାପ୍ତ ବିୱିନ୍ ଝାଙ୍କଠାରୁ ପରାସ୍ତ ହୋଇ ରନର୍ସ ଅଫ୍ ହୋଇଛନ୍ତି। ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ମହିଳା ହକି ଟିମ୍ ଅଷ୍ଟମ ଥର ଲାଗି ପରାଜୟ ବରଣ କରିଛନ୍ତି। ଆଜିଠାରୁ ଉତ୍ତରପ୍ରଦେଶକୁ 2 ଦିନିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ପୂର୍ବରୁ ସଂରକ୍ଷଣ ତାଲିକା ପ୍ରସ୍ତୁତି ଲାଗି ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ। କୋଲକାତା ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ସଦସ୍ୟ ସଂଖ୍ୟା 9କୁ ବୃଦ୍ଧି। ଦେଶର 3ଟି ଆଇଆଇଟି ଓ ଆଇଆଇଏମ୍ ଏବଂ ଆଲିଗଡ଼ ବିଶ୍ୱବିଦ୍ୟାଳୟ ସମେତ 99ଟି ଶିକ୍ଷା ପ୍ରତିଷ୍ଠାନକୁ ର୍ୟାଗିଂ ନିରୋଧୀ ନୋଟିସ୍ ଜାରି ଏବଂ ପ୍ରଥମ ଭାରତୀୟ ଭାବେ ୱାର୍ଲଡ ଟୁର୍ ଟାଇଟଲ୍ ହାସଲ କଲେ ବ୍ୟାଡମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।